ନମସ୍କାର, ପ୍ରଦୋଷ ମିଶ୍ରଙ୍କ ଗଳ୍ପ ବୋଉର ତୃତୀୟ ଭାଗ। କେଜାଣି କାହିଁକି ଇତି କିଛି କହିପାରିଲେନି। ଲୋପାର କଥାରେ ତାଙ୍କର ସମର୍ଥନ ଥିଲା କି ନାହିଁ ତା ମଧ୍ୟ ପରଖି ଦେଖିଲେନି। ଲୋପା ଆଉ ପ୍ରବେଶ ଚାଲିଗଲେ। ଗଲାବେଳେ ବୋଉଙ୍କୁ ଦେଖା କରିନଥିଲେ ଲୋପା। ପୁଣି ଥରେ ଅସ୍ତବ୍ୟସ୍ତ ଧାରାବାହିକ ଜୀବନ ଭିତରେ ପେଶି ହୋଇଗଲେ ଇତି। ବେଳେବେଳେ ରାଗ ଉଠିଲେ ଫୁଟିପଡ଼େ ପ୍ରକାଶଙ୍କ ଉପରେ। ସେମାନେ ଯେମିତି ଏକା ପୁଅ ବୋହୁ, ସବୁ ଦୋଷ ପ୍ରକାଶଙ୍କର। ବୋଉ ପଡ଼ି ରହେ ସେମିତି। ବେଳେବେଳେ ଡାକ୍ତର କେହି ଆସନ୍ତି, କିଛି ଔଷଧ ଲେଖନ୍ତି, କିଛି ଲାଭ ନଥିଲେ ବି କିଣାଯାଏ। ପୁଣି ଥରେ ଜୀବନର କିଛି ଭୟ ନାହିଁ ବୋଲି ସେ କହନ୍ତି, ସିଆଡ଼କୁ କେହି ଶୁଣନ୍ତିନି। ହଠାତ୍ ଦିନେ ଅଘଟଣ ଘଟିଲା। ପ୍ରବେଶ ଅଚାନକ ଘରେ ପହଞ୍ଚିଥିଲେ ଏକା ଏକା। ମୁହଁ ତାଙ୍କର ଗମ୍ଭୀର, କିଛିଟା ଶୁଖିଲା ଶୁଖିଲା ଦେଖାଯାଉଥିଲେ। ଚୁପଚାପ ଘର ଭିତରେ ବସି ରହିଲେ, କିଛି କହିଲେନି। ସଞ୍ଜବେଳେ ପ୍ରକାଶ ଫେରିଲେ ସେମାନେ ସମସ୍ତେ ବାଡ଼ିପଟ ବାରଣ୍ଡାରେ ବସିଲେ। ଇତି କହିଲେ, କ'ଣ ହୋଇଛି ତାଙ୍କର, ଏମିତି ଦେଖାଯାଉଛନ୍ତି କାହିଁକି? ପ୍ରକାଶ କହିଲେ, ଦେଖୁଛ ତାର ଗୋଡ଼ ଦୁଇଟା କେମିତି ଫୁଲିଛି। ସତେ ତ, ତାର କିଡ଼ନୀ କାମ କରୁନି, ଦୁଇଟା ଯାକ କିଡ଼ନୀ ଅକ୍ଷମ। ଆରେ ହଁ ତ, ଚମକି ପଡ଼ିଲେ ଇତି। ତାଙ୍କ ମୁଣ୍ଡରେ ବଜ୍ର ପଡ଼ିଲା। ପୁତ୍ର ପ୍ରତିମ ଦିଅରଙ୍କର ଏ ଅବସ୍ଥା ତାଙ୍କ ପାଇଁ ଅସହ୍ୟ ଥିଲା। ପୁଅ ପରି ପାଳିଥିଲେ ତାଙ୍କୁ, କେମିତି ସହିପାରିବେ ତାଙ୍କର ଏ ଦୁର୍ଦ୍ଦଶା। ଆଖିରୁ ତାଙ୍କର ଦୁଇଥର ଅଶ୍ରୁ ବହିଗଲା। ଭାଉଜ, ହଠାତ୍ ଏମିତି କାହିଁକି ହେଲା କେଜାଣି, ବୋଉର ବୋଧୁ ଅଭିଶାପ ପଡ଼ିଲା ମୋ ଉପରେ। ତା ପାଇଁ ସାନ ପୁଅ ହୋଇ କିଛି କରିପାରିଲେନି, ତାର ଅଶ୍ରୁ ମୋର ଭାଗ୍ୟ ଉପରେ ପଡ଼ିଗଲା। ଛି, ଏ କ'ଣ କହୁଛ, ବୋଉମାନେ କ'ଣ ଅଭିଶାପ ଦେଇପାରନ୍ତି? ତାଙ୍କଠୁ ତ ଅଭିଶାପ ଭଗବାନ କାଢ଼ି ନେଇଛନ୍ତି। ପାଗଳ, ଲୋପା ଖାଇବା ପିଇବା ଛାଡ଼ିଦେଲାଣି। ଡାକ୍ତର କହୁଛି ନୂଆ କିଡ଼ନୀ ଲଗାଇଲେ ଚଳିବ, କିନ୍ତୁ ଦେବ କିଏ? ସମସ୍ତେ ଚମକି ପଡ଼ିଲେ, ଦେବ କିଏ? ନିଜ ଜୀବନକୁ ପାଣି ଛଡ଼ାଇ ଦେବ କିଏ? ତା ଛଡ଼ା ତା ସଙ୍ଗେ ମିଶୁଥିବା କିଡ଼ନୀଟିଏ ତ ଦରକାର। ଇତି ପ୍ରକାଶ ଆଡ଼କୁ ଚାହିଁଲେ। ତାଙ୍କର ମନେ ହେଲା, ସବୁ କଥା ପରି ଏଥିରେ ବି ପ୍ରକାଶ ବଡ଼ ଭାଇ ପଣିଆ ଦେଖାଇ ପାରନ୍ତି। ହେଲେ ତାଙ୍କର କ'ଣ ହେଲେ ଏ ପରିବାରକୁ ସମ୍ଭାଳିବ କିଏ? ତେଣୁ ତାଙ୍କୁ ଚେତେଇ ଦେବା ପାଇଁ ସେ ତେଢ଼େଇକରି ତାଙ୍କୁ ଦେଖି ସାବଧାନ କରିଦେଲେ। ପ୍ରକାଶ କହିଲେ, ସମ୍ବାଦପତ୍ରରେ ବାହାର କରିବେ କି? ଯାହା ଟଙ୍କା ଲାଗିବ ଦେବା, କିଛି ଲାଭ ନାହିଁ, କିଏ ଆଜିକାଲି ସେମିତି ଲୋକ ଅଛନ୍ତି? ଛାଡ଼, ନିଜ ଭାଗ୍ୟରେ ଯାହା ଲେଖା ଅଛି ଭୋଗିବାକୁ ପଡ଼ିବ। ପ୍ରବେଶ ଆଖିରେ ଲୁହ ଜକେଇ ଉଠିଲା। ହଠାତ୍ ପାଖ କରୁ ଗଁ ଗଁ ଶବ୍ଦ ଶୁଭିଲା, ବୋଉର ଶବ୍ଦ, ତା ଡାକିବାର ସୂଚନା। ପ୍ରକାଶ ଦୌଡ଼ିଗଲେ, କ'ଣ ହେଲା? ତାଙ୍କ ପଛେ ପଛେ ପ୍ରବେଶ ଓ ଇତି। ପ୍ରକାଶ କହିଲେ, ବୋଉର ମୁହଁ କେମିତି ଉଜ୍ଜ୍ୱଳ ଦେଖାଯାଉଛି, କ'ଣ କହୁଛି ସେ? ତାର ଆଖିଗୁଡ଼ା କିଛି କହିଲା ପରି ଦେଖାଯାଉଛି। ଅଭ୍ୟସ୍ତ ଇତି କହିଲେ, ବୋଉ କ'ଣ କହୁଛନ୍ତି ବୁଝୁଛି, ପୁଣି ସେହି ଅଳ୍ପ ଗଁ ଗଁ ଶବ୍ଦ। ପ୍ରବେଶ ଆଡ଼କୁ ଚାହିଁ କ'ଣ କହୁଛି, ଦୁଇଥର ଅଶ୍ରୁ ଝରି ପଡ଼ୁଛି ତା ଆଖିରୁ। ଶୀର୍ଣ୍ଣକାୟ ଦେହଟା ଥରି ଉଠିଛି, ମନେ ହେଉଛି ସେ ଦେହ ଭିତରକୁ ଏକ ଅଦେଖା ଆଶୀର୍ବାଦ ଫୁଟି ବାହାରି ଆସୁଛି। ପ୍ରକାଶ କାନ୍ଦି ପକାଇଲେ, ବୁଝିପାରିଲେ ବୋଉର ଅନ୍ତରର ଭିତରର ଅଭିବ୍ୟକ୍ତି। ଏଥର ତାକୁ ଆଉ ରୋକି ହେବନି, ଦେବା ଯାହାର ଧର୍ମ, ଆଶୀର୍ବାଦ ଯାହାର ଶିରା ପ୍ରଶିରାରେ ପ୍ରବାହିତ, ତାର ଅନ୍ୟ ଚିନ୍ତା କ'ଣ ଥାଇପାରେ? ସେ ତ ବୋଉ, ଭଗବାନଙ୍କ ସ୍ଥାନଠୁ ଆହୁରି ଉପରେ। ପ୍ରକାଶ ଗାଡ଼ି ଡାକି ଆଣିଲା, ବୋଉକୁ ସମସ୍ତେ ମିଶି ଟେକି ନେଲେ। ପ୍ରବେଶର କିଡ଼ନୀ ବଦଳିଲା, ବୋଉର କିଡ଼ନୀ ସଙ୍ଗେ ତାର କିଡ଼ନୀ ମିଶିଗଲା। ଲୋପା କହିଲା, ବୋଉ ଆମ ପାଖରେ ରହିବେ, ଯେତେ ଅସୁବିଧା ହେଲେ ବି ମୁଁ ତାଙ୍କର ସେବା କରିବି। ପ୍ରକାଶ କିନ୍ତୁ ନାରାଜ, ବୋଉ ଆଖିକୁ ଚାହିଁଲେ, କ'ଣ ବୁଝିଲେ କେଜାଣି, ସିଧା ନେଇ ଆସିଲେ ତାଙ୍କ ପାଖକୁ। କିଛି ଦିନ ପରେ ବୋଉ ଚାଲିଗଲେ। ଦିନେ ସକାଳୁ ଇତି ଦେଖିଲେ ବୋଉଙ୍କର ଛାତିଟା ଉଠପଡ଼ ହେଉନି। ସେ ସେମିତି ହଠାତ୍ ଚାଲିବି ଯିବେ ବୋଲି ସେ ଭାବିନଥିଲେ। ପ୍ରକାଶଙ୍କୁ ଡାକ ଛାଡ଼ିଲେ। ପ୍ରକାଶ ଠିଆ ହୋଇ ରହିଲେ ବୋଉ ପାଖରେ। ତାଙ୍କର ଆଖିରେ ଅଶ୍ରୁ ନଥିଲା, ଏକ ସ୍ୱର୍ଗୀୟ ଭାବନା ତାଙ୍କୁ ଆଚ୍ଛନ୍ନ କରି ରଖିଥିଲା। ସେ କହିଲେ, ଦେଖିଲ ଇତି, ବୋଉର କିଛି ଦେବାର ଥିଲା ସାନ ପୁଅକୁ, ସେଇଥିପାଇଁ ତ ସେ ଏତେ ଦିନ ବଞ୍ଚି ରହିଥିଲା। ଇତିଙ୍କର ଚକ୍ଷୁରୁ ଧାର ଧାର ଲୋତକ ବହି ବକ୍ଷ ଭିଜାଇଦେଲା। ସବୁ ଅନୁଶୋଚନାର ଶେଷ ଅଂଶ ଝରିଯିବା ପର୍ଯ୍ୟନ୍ତ ସେ କାନ୍ଦୁଥିଲେ। ପ୍ରକାଶ ତାଙ୍କ ଉପରେ ହାତ ପକାଇଲେ। ଇତି ନିଜର ଭିଜା ଛାତିକୁ ଆଉ ଯାଇ ନେଲେ ପ୍ରକାଶଙ୍କର ପ୍ରଶସ୍ତ ବକ୍ଷ ଉପରେ।